ହ୍ୟାଲୋ, ମୁଁ ପୁଷ୍ପଲତା ସାହୁ, ନିରଙ୍କାରୀ ନଗର 21 ନମ୍ବର ୱାର୍ଡର ଏସଏଜି ର ଜଣେ ମେମ୍ବର। ଆମର ଅସୁବିଧା ହଉଛି, ଆମ ସାହିରେ ଅଳିଆ ଜମା ହଉଥିଲା ଆଗରୁ, ଆଉ ଏବେ କିନ୍ତୁ ଆମ ସାହିରେ ଯୋଉ ଜନହିତବାଣୀ ତରଫରୁ ଗୋଟିଏ ପ୍ରୋଗ୍ରାମ ହେଇଥିଲା, ଆଉ ସେଇ ପ୍ରୋଗ୍ରାମରେ ଅଳିଆ ସବୁ କେମିତି ଦୂର ହବ, ଆଉ ଓଦା ଶୁଖିଲା ଅଳିଆ କେମିତି ଅଲଗା କରାହବ, ଆଉ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ଅଳିଆ ଗାଡି 15 ମିନିଟ କେମିତି ରହିବ, ଆଉ ତାଙ୍କ ପାଖ ପଡ଼ିଶାର ମାନେ ବି ସେଇ 15 ମିନିଟ ଭିତରେ ଭିନ୍ନକ୍ଷମ ବ୍ୟକ୍ତିମାନେ ଅଳିଆ ଆଣିକି ପକେଇ ପାରିବେ, ଆଉ ତାଙ୍କ ପାଖ ପଡ଼ିଶା ଘର ମାନେ ବି ଏଇଥିରେ କିନ୍ତୁ ଉପକୃତ ହେବେ, ଆଉ ସବୁ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର କାନ୍ଥରେ ଏଇ ଚିହ୍ନ ଯୋଉ ସେ ଚିହ୍ନଟି ଲାଗିଲେ ତାଙ୍କ ଦ୍ଵାର ପାଖରୁ ଅଳିଆ କେମିତି ଯାଇପାରିବ, ଏଇସବୁ ବିଷୟରେ ପ୍ରୋଗ୍ରାମ ହେଇଥିଲା। ଆଉ ଗାଡି ବି ଠିକ, ଗାଡି ସବୁ ଯୋଉ ଦିନେ ଥୋଡା ଦିନ ଆସୁଥିଲା ଏବେ କେମିତି ସବୁଦିନ ଆସିପାରିବ, ସବୁବେଳେ ଆସିପାରିବ, ଆଉ ଏଇ ଏତିକି କହିକି ମୁଁ ଜନହିତବାଣୀକୁ ଅନୁରୋଧ କରୁଛି, ଆମର ସବୁ ସମସ୍ୟା କେମିତି ଦୂର ହେଇପାରିବ, ଆଉ ଆମ ସାହିର ଉନ୍ନତି ହବ, ଆଉ ଆମ ସାହିରେ ମଧ୍ୟ ଅଳିଆ ଆବର୍ଜନା ସବୁ ଦୂର ହେଇପାରିବ, ଆଉ ଭିନ୍ନକ୍ଷମ ବ୍ୟକ୍ତିମାନେ କେମିତି ଉପକାର ପାଇବେ, ଆଉ ସବୁ ଲୋକ କେମିତି ଉପକାର ପାଇବେ, ଏତିକି କହିକି ମୁଁ ଧନ୍ୟବାଦ ଦଉଛି ଜନହିତବାଣୀକୁ।